ଦ୍ୱିତୀୟ ବିବରଣ ଏକ ପର୍ବ ପାରଣ ତୋଫଲ ଓ ଲାବନ ହତ୍ସେରତ୍ ଓ ଦିଶାବରର ମଧ୍ୟସ୍ଥାନରେ ସୁଫ ସମ୍ମୁଖସ୍ଥିତ ପଦାରେ ଅର୍ଥାତ୍ ଜର୍ଦ୍ଦନର ପୂର୍ବପାରସ୍ଥିତ ପ୍ରାନ୍ତରରେ ମୂଷା ସମୁଦାୟ ଇସ୍ରାଏଲ୍ଙ୍କୁ ଏହିସବୁ କଥା କହିଲେ। ସେଇର ପର୍ବତ ଦେଇ ହୋରେବ୍ଠାରୁ କାଦେଶ ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ। ସଦାପ୍ରଭୁ ଯେ ଯେ କଥା ଇସ୍ରାଏଲ୍ ସନ୍ତାନଗଣକୁ କହିବା ପାଇଁ ମୂଷାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୂଷା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ। ହିସ୍ବୋନ୍ ନିବାସୀ ଇମୋରିୟମାନଙ୍କ ରାଜା ସିହୋନ୍କୁ ଓ ଅଷ୍ଟାରତ୍ ନିବାସୀ ବାସନର ରାଜା ଓଗୋକୁ ଇଦ୍ରିୟାରେ ସହରା କଲାଉତାରେ ଜର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୂଷା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବ୍ରେ ଆମ୍ଭମାନଙ୍କୁ କହିଲେ, ତୁମେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ, ଏବେ ଫେରି ଇମୋରିୟମାନଙ୍କ ପର୍ବତମୟ ଦେଶ ଓ ତନ୍ନି ନିକଟବର୍ତ୍ତୀ ପଦା ଓ ପର୍ବତ ତଳଭୂମି ଓ ଦକ୍ଷିଣ ପ୍ରଦେଶ ସମୁଦ୍ର ତୀର ଇତ୍ୟାଦି କିଣାଣିଅମାନଙ୍କର ସମସ୍ତ ଦେଶ ଲିବାନନ୍ ଦେଇ ମହାନଦୀ ଫରାତ ପର୍ଯ୍ୟନ୍ତ ଯାତ୍ରା କର। ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରାହମ୍କୁ ଓ ଇସାହକୁ ଓ ଜାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର। ପୁଣି ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ମୁଁ ଏକାକୀ ତୁମ୍ଭମାନଙ୍କର ଭାର ବହିବାକୁ ଅସମର୍ଥ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ। ତୁମେମାନେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ। ସେ ଯେ ରୂପେ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୁପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ କି ରୂପେ ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରିପାରିବି? ତୁମେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର। ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି। ଏଥିରେ ତୁମେମାନେ ମୋତେ ଉତ୍ତର ଦେଇ କହିଲ, ତୁମେ ଯାହା କହିଲ ତାହା ଆମ୍ଭମାନଙ୍କର କରିବା ଭଲ, ତ ମୁଁ ତୁମ୍ଭମାନଙ୍କ ବଂଶ ସମୂହ ମଧ୍ୟରୁ ପ୍ରଧାନ ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କର ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ ଓ ସହସ୍ରପତି ଓ ଶତପତି ପଞ୍ଚଶତପତି ଓ ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି। ପୁଣି ମୁଁ ସେ ସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତାଗଣକୁ ଆଜ୍ଞା ଦେଇ କହିଲି, ତୁମେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର। ତୁମେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ, ତୁମେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ, ତୁମେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ, କାରଣ ବିଚାର ପରମେଶ୍ୱରଙ୍କର ଅଟେ। ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି ଦୁଷ୍ଟର ହୁଏ ତାହା ତୁମ୍ଭେମାନେ ମୋ କତିକି ଆଣିବ, ମୁଁ ତାହା ଶୁଣିବି। ପୁଣି ସେ ସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟମୟ କର୍ମ ବିଷୟ ଆଜ୍ଞା ଦେଇଥିଲି। ଅନନ୍ତର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବ୍ଠାରୁ ଯାତ୍ରା କଲୁ। ପୁଣି ଇମୋରିୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁ ମଧ୍ୟ ଦେଇ ଯାଇ କାଦେଶ ବର୍ଣ୍ଣେୟରେ ପହଞ୍ଚିଲୁ। ଏ ଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଇମୋରିୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ ସେଠାରେ ତୁମେମାନେ ଉପସ୍ଥିତ ହୋଇଅଛ। ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି। ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମେ ଯାଇ ତାହା ଅଧିକାର କର, ଭୟ କର ନାହିଁ, କେବଳ ନିରାଶ ହୁଅ ନାହିଁ। ତହିଁରେ ତୁମ୍ଭେମାନେ ପ୍ରତ୍ୟେକ ଆମ୍ଭ ନିକଟକୁ ଆସି କହିଲ, ଆମ୍ଭେମାନେ ଆପଣମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ ତହିଁରେ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ବାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ। ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ। ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣ ନେଲୁ। ତେଣୁ ସେମାନେ ଗମନ କରି ପର୍ବତ ପାର ହୋଇ ଇସ୍କ୍ରୋଲ ଉପତ୍ୟକାରେ ପହଞ୍ଚି ଦେଶ ଅନୁସନ୍ଧାନ କଲେ, ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ ତାହା ଉତ୍ତମ ଦେଶ, ତଥାପି ତୁମେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହଚାରଣ କଲ। ପୁଣି ତୁମେମାନେ ଆପଣା ଆପଣା ତମ୍ବୁରେ ବଚସା କରି କହିଲ, ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ହେତୁରୁ ଇମୋରିଓମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛନ୍ତି। ଆମେମାନେ କେଉଁଠାକୁ ଯାଉଅଛୁ? ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଦୀର୍ଘକାୟ, ନଗରମାନ ବୃହତ୍ ଓ ଗଗନସ୍ପର୍ଶୀ, ପ୍ରାଚୀର ବେଷ୍ଟିତ। ଆହୁରି ସେ ସ୍ଥାନରେ ଆମ୍ଭେମାନେ ଅନାକୀୟମାନଙ୍କ ସନ୍ତାନଗଣକୁ ଦେଖିଅଛୁ। ଏହି କଥା କହି ଆମ୍ଭମାନଙ୍କ ଭାତୃଗଣ ଆମ୍ଭମାନଙ୍କର ମନଭଙ୍ଗ କରିଅଛନ୍ତି। ତେବେ ମୁଁ ତୁମମାନଙ୍କୁ କହିଲି, ତ୍ରାସଯୁକ୍ତ ହୁଅ ନାହିଁ କି ସେମାନଙ୍କ ସକାଶୁ ଭୟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର, ଯେ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରୁଅଛନ୍ତି, ସେ ମିଶରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କର ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେ ସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ। ଯେହେତୁ ପ୍ରାନ୍ତରରେ ତୁମେ ଦେଖିଅଛ ଯେ ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଏହି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମକୁ କିପରି ବହିଅଛନ୍ତି, ତଥାପି ଏହି ବିଷୟ ସକାଶେ ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ। ସେ ତୁମମାନଙ୍କୁ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ୱେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ୱାରା ଓ ଦିବସରେ ମେଘ ଦ୍ୱାରା ତୁମମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମମାନଙ୍କର ଆଗେ ଆଗେ ଗମନ କଲେ। ପୁଣି ସଦାପ୍ରଭୁ ତୁମମାନଙ୍କର ବାକ୍ୟର ରବ ଶୁଣି କ୍ରୋଧ କଲେ ଓ ଶପଥ କରି କହିଲେ, ଆମ୍ଭେ ତୁମମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖିପାରିବ ନାହିଁ, କେବଳ ଜିଫୋନ୍ର ପୁତ୍ର କାଲେଦ ତାହା ଦେଖିବ। ପୁଣି ସେ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା, କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ। ଆଉ ସଦାପ୍ରଭୁ ତୁମମାନଙ୍କ ସକାଶୁ ମୋ ପ୍ରତି କ୍ରୋଧ କରି କହିଲେ, ତୁମେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ, ତୁମର ପରିଚାରକ ନୁନର ପୁତ୍ର ଜିଓସୁଅ ସେହି ସ୍ଥାନରେ ପ୍ରବେଶ କରିବ, ତୁମେ ତାହାକୁ ସାହସ ଦିଅ, ଯେହେତୁ ସେ ଇସ୍ରାଏଲ୍କୁ ତାହା ଅଧିକାର କରାଇବ। ଆହୁରି ତୁମ୍ଭମାନଙ୍କର ବାଳକମାନେ ଯେଉଁମାନେ ଲୁଟିତ ହେବେ ବୋଲି ତୁମେମାନେ କହିଥିଲ, ଓ ତୁମ୍ଭେମାନଙ୍କର ସନ୍ତାନମାନେ ଯେଉଁମାନେ ଅଦ୍ୟାପି ଭଲ ମନ୍ଦର ଜ୍ଞାନ ପାଇନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ, ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ। ମାତ୍ର ତୁମେମାନେ ବାହୁଡ଼ି ସୁଫ ସମୁଦ୍ର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କଲ। ଏଥିରେ ତୁମେମାନେ ଉତ୍ତର କରି ମୋତେ କହିଲ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କୁ ଯେ ସମସ୍ତ ଆଜ୍ଞା ଦେଇଅଛନ୍ତି ଆମେମାନେ ତଦନୁସାରେ ଉଠିଯାଇ ଯୁଦ୍ଧ କରିବୁ। ପୁଣି ତୁମେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ। ସେତେବେଳେ ସଦାପ୍ରଭୁ ମୋତେ କହିଲେ, ସେମାନଙ୍କୁ କୁହ, ଆମ୍ଭେ ତୁମମାନଙ୍କର ମଧ୍ୟବର୍ତ୍ତୀ ନହୁଁ, ଏଣୁ ତୁମେମାନେ ଆରୋହଣ କର ନାହିଁ, କିଏ ବା ଯୁଦ୍ଧ କର ନାହିଁ, କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ। ତ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମେମାନେ ଶୁଣିଲ ନାହିଁ, ମାତ୍ର ତୁମେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଉପରକୁ ଚଢ଼ିଗଲ। ଏ ନିମନ୍ତେ ସେହି ପର୍ବତବାସୀ ଇମୋରିଓ ଲୋକମାନେ ତୁମମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମମାନଙ୍କୁ ତଡ଼ିଦେଲେ, ସେହିରେ ହର୍ମା ପର୍ଯ୍ୟନ୍ତ ତୁମମାନଙ୍କୁ ପରାସ୍ତ କଲେ। ତେବେ ତୁମେମାନେ ଫେରିଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ, ମାତ୍ର ସଦାପ୍ରଭୁ ତୁମମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଏ ବା ତୁମମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ତହିଁରେ ତୁମେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁକାଳ ରହିଲା।